ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣାପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজির এই পথপ্রদর্শিকা কার্যক্রমের অংশ হওয়া নিমন্তে স্বাগত করে আপনার মতামত নিমন্তে বিশেষ ধন্যবাদ। আশেষে প্রভু যীশু আপনার হৃদয়ের যে কথা কহিছন্তি ও আপনার জীবনে এক বাস্তব পরিবর্তন ঘটিছে তাহা জাঁ মধ্যে আমি প্রভু নাম বিশেষ ধন্যবাদ দেউ এবং বিশেষ আমি খুশি। তবে আজ মধ্যে প্রভু তাহলে বাক্য মধ্য দিয়ে আমি কথা কহা যাওছেন আর বিশ্বাস আমি নিশ্চিত ভাবে আজর এই কার্যক্রম মধ্য দিয়ে আত্মিক জীবনের উপকৃত হয়ে পাব। আসন্তু তাহলে প্রভুঙ্কর বাক্য মধ্যক যা পূর্ব প্রার্থনার সহ প্রভুঙ্কর চরণর নিকটবর্তী হওয়া আসন্তু প্রার্থনা করা। পবিত্র প্রভু আমার সৃষ্টিকর্তা উদ্ধারকর্তা আমার জীবিত ঈশ্বর, তোমার পবিত্র নামর ধন্যবাদ করুছি সুন্দর সুযোগ পাই, সুন্দর সময় পাই। হ্যাঁ প্রভু, তুমি আমি পুনর্বার এই সুযোগ দিয়েছ তোমার বাক্য মধ্য দিয়ে তোমার স্বর শুণবা নিমন্তে, নিজের জীবনক সমীক্ষা করা নিমন্তে, নিজের পাপময় জীবনক দেখা নিমন্তে। হ্যাঁ প্রভু, অনেক সময় আমি এই জগৎ মধ্যে পাপরে লিপ্ত রয়ে তুমার দূরক চালি যাও, মাত্র প্রভু তুমি সবু অবস্থায় আমি অপেক্ষা করে বসিছ যেপর আমি পাপরু ফেরি তোমার সেই অনন্ত জীবন পথের অগ্রসর হেউ। হ্যাঁ পবিত্র প্রভু, আমি তুমি সাহায্যকর কথা কুহ যেপর আমি নিজ নিজের জীবনক তোমার সমর্পণ করে নিজের পাপ সবুক তোমার সমর্পণ করে ক্ষমা মাগি, যেপর সেই পরিত্রাণর অধিকারী হওয়ার সঙ্গে সঙ্গে অনন্ত জীবন পথের অগ্রসর হওয়া পু, সেপাই প্রভু আমি সাহায্য কর, তোমার দয়া দৃষ্টি আমার প্রতি রখ। প্রত্যেক শ্রোতা শ্রোতাবন্ধু মানুষ প্রভু তুমি আশীর্বাদ কর, প্রত্যেকর তুমি সঙ্গে রই প্রভু তুমি কথা কুহ। এই সমস্ত প্রার্থনা প্রিয় প্রভু যীশু নামে মাগুছু, আমেন। আসন্তু বর্তমানে আমি ঈশ্বরঙ্কর বাক্য মধ্যকু যিবা। আজ আমি জুনুস পুস্তকর তিনি পর্বর ন পদরু আরম্ভ করি দশ পদ পর্যন্ত অধ্যয়ন করিবা নিমন্তে যিবা। আপনকর মনে থিব যে গত পাঠরে আমি জুনসঙ্কর প্রচার ও নিনিবি নগরর সমগ্র অধিবাসীঙ্কর ঈশ্বরঙ্ক প্রতি বিশ্বাস ও অনুতাপর সহিত ঈশ্বরঙ্ক আড়কু ফেরিবা বিষয় নিয়ে লক্ষ্য করিথিলু, যাহাকি এক অস্বাভাবিক বিষয় থিলা ও পূর্বরু সেপরি এক মহান আত্মিক জাগরণ ও ঈশ্বরঙ্ক প্রতি মন পরিবর্তনর বিষয় পরিলক্ষিত হয়ে নথিলা। তেণুকরি এই কারণরু ঈশ্বর নিনিবি নগরকু বিনাশ করি নথিলে, সেমানে অনুতাপ করে ঈশ্বরঙ্ক প্রতি ফেরিবারু ঈশ্বর সেমানকু বিনাশ ন করে রক্ষা করিথিলে। এহার সত্যাসত্য আমি আজির পাঠ্যাংশরে লক্ষ্য করিবাকু পারিবা। জুনস তিনি পর্বর ন ও দশ পদরে এইপরি লেখা আছে, কে জানি পরমেশ্বর ফেরি দুঃখিত হয়ে আপনা প্রচণ্ড ক্রোধর নিবৃত হেবে, তহরে আমি মানে বিনষ্ট নহিবা, তহু সেমানে যে আপনা আপনা কুপথরু ফেরিলে সেমানকর এই কর্ম পরমেশ্বর দেখিলে, পুনি সেমানক প্রতি যে অমঙ্গল ঘটাইবে বলি কহিতিলে পরমেশ্বর তদ বিষয়ে দুঃখিত হয়ে তাহা ঘটাইলে নাহি। নিনিবির রাজা কহুচন্তি, কে জানি পরমেশ্বর ফেরি দুঃখিত হয়ে আপনা প্রচণ্ড ক্রোধর নিবৃত হেবে, তহলে আমি বিনষ্ট নহিবা। পবিত্র ধর্মশাস্ত্র মধ্যে ঈশ্বর ফেরি দুঃখিত হওয়া নিয়ে এ হচ্ছে সম্ভবত এক কঠিন উক্তি। ধর্মশাস্ত্র যেতবে কহে যে ঈশ্বর ফেরি দুঃখ করতে বলে এর অর্থ কণ? ঈশ্বর কণ প্রকৃতির অনুতাপ করতে নুহে? ঈশ্বর অনুতাপ করতে না কি সে তাহলে চিন্তাধারা কেবেলে বদলাতে না, কারণ সে পাপ করতে না কি তাহলে যোজনার কৌশি ভুল করতে না, যা ফলে তাহলে পশ্চাৎপ করা পড়ে। সে অপরিবর্তনীয় ঈশ্বর, যার অর্থ সে কেবে হলে বদলতে না। ঈশ্বর নিমন্তে বদলিবার কৌশি কারণ না, কারণ সে আরম্ভর বিষয়ের পরিসমাপ্তি জাণতি, অর্থাৎ কৌশি বিষয়ের পরিসমাপ্তি কেউঠি বা কিপর হওয়া যাচ্ছি তাহা সে আদ্যর জাণতি। সে আরম্ভর বিষয় সবুর রূপরেখ যেপর ভাবে প্রস্তুত করে থাকে সে সেইপর ভাবে তাহলে কার্য সাধন করতে, তহিঁরে কৌশি পরিবর্তন ঘটে না। তেণুকরি ଈଶ୍ୱର କେବେ ହେଲେ ତାହାଙ୍କ ନିଷ୍ପତ୍ତିରେ ବଦଳନ୍ତି ନାହିଁ। ତାହାଙ୍କର ଯୋଜନା ସ୍ଥିର। ଆମମାନେ ଯେତେବେଳେ ମନ ପରିବର୍ତ୍ତନ କରୁ, ଆମମାନେ ନିଜର ଭୁଲ ନିମନ୍ତେ ଅନୁତାପ କରି ତହିଁରୁ ଫେରୁ। ଅର୍ଥାତ୍ ଆମେ ଆମ ଜୀବନରେ କିଛି ଦୋଷ ତ୍ରୁଟିକୁ ଲକ୍ଷ୍ୟ କରୁ ଓ ଆମେ ଜାଣୁ ତାହା ଭୁଲ ଓ ତହିଁ ନିମନ୍ତେ ଅନୁତାପ କରି ତହିଁରୁ ଫେରି ଈଶ୍ୱରଙ୍କ ନିକଟରେ କ୍ଷମା ମାଗୁ ଓ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ। ପାପ ସ୍ୱୀକାର କରିବାର ଅର୍ଥ ଈଶ୍ୱରଙ୍କ ନିକଟକୁ ଆସି ନିଜର ପାପ ବିଷୟରେ ଈଶ୍ୱରଙ୍କ ସହିତ ଏକମତ ହେବା। ମାତ୍ର ଈଶ୍ୱର ସେହିପରି ମନ ପରିବର୍ତ୍ତନ କରନ୍ତି ନାହିଁ, କାରଣ ସେ ଏପରି କୌଣସି ଭୁଲ କରନ୍ତି ନାହିଁ ଯାହା ନିମନ୍ତେ ତାହାଙ୍କୁ ପଶ୍ଚାତ୍ତାପ କରିବାକୁ ପଡ଼େ। ସେ କ'ଣ କହନ୍ତି? ଓହ୍, ମୁଁ ଏକ ଭୁଲ କଲି, ମୁଁ ନିନିବିକୁ ବିନାଶ କରିବା ଉଚିତ ନୁହେଁ ନୁହେଁ। ଆମେ ଲକ୍ଷ୍ୟ କରିବା ଆବଶ୍ୟକ ଯେ ଜୁନସ ଯେତେବେଳେ ତାହାଙ୍କର ବିଚାରର ସମ୍ବାଦ ନେଇ ସେହି ନିନିବି ନଗରରେ ପ୍ରବେଶ କଲେ, ସେମାନଙ୍କ ନିକଟରେ ଦୁଇଟି ପସନ୍ଦ ରଖାଯାଇଥିଲା। ସେମାନେ ଈଶ୍ୱରଙ୍କ ସମ୍ବାଦକୁ ଉପେକ୍ଷା କରିପାରିବେ ବା ଅଗ୍ରାହ୍ୟ କରିପାରିବେ ଓ ତହିଁ ପ୍ରତି ଅମନଯୋଗୀ ହୋଇପାରିବେ। ମାତ୍ର ସେମାନେ ଯଦି ଏହା କରନ୍ତି, ତାହେଲେ ସେମାନେ ବିନଷ୍ଟ ହେବେ। ଈଶ୍ୱର କେବେ ହେଲେ ତାହା ପରିବର୍ତ୍ତନ କରନ୍ତି ନାହିଁ। କେବଳ ସେମାନେ ଈଶ୍ୱରଙ୍କ ସମ୍ବାଦ ଗ୍ରହଣ କରିପାରନ୍ତି ଓ ତାହାଙ୍କ ପ୍ରତି ଫେରିପାରନ୍ତି ଓ ଈଶ୍ୱର ସେମାନଙ୍କୁ ଉଦ୍ଧାର କରିବେ ତଥା ସୁରକ୍ଷା ପ୍ରଦାନ କରିବେ। ଈଶ୍ୱର ଅପରିବର୍ତ୍ତନୀୟ ଅଟନ୍ତି, ସେ କେବେ ହେଲେ ବଦଳନ୍ତି ନାହିଁ। ସେ ତାହାଙ୍କର ପ୍ରତିଜ୍ଞା ତଥା ଯୋଜନାରେ ସ୍ଥିର। ଯେତେବେଳେ ତାହାଙ୍କର ବାକ୍ୟ ଅଗ୍ରାହ୍ୟ ହୁଏ ଓ ଯେତେବେଳେ ଲୋକମାନେ ତାହାଙ୍କଠାରୁ ବିମୁଖ ହୁଅନ୍ତି, ସେତେବେଳେ ସେମାନେ ବିନଷ୍ଟ ହୁଅନ୍ତି। ମାତ୍ର ଯେତେବେଳେ ସେମାନେ ତାହାଙ୍କ ପ୍ରତି ଫେରନ୍ତି, ସେମାନେ ଯେ କେହି ହୁଅନ୍ତୁ ନା କାହିଁକି, ସେ ସଦାସର୍ବଦା ସେମାନଙ୍କୁ ରକ୍ଷା କରନ୍ତି। ତେଣୁକରି ଏଠାରେ ପ୍ରଶ୍ନ ଆସେ, ପ୍ରକୃତରେ କିଏ ପରିବର୍ତ୍ତିତ ହୁଏ? ଈଶ୍ୱର କ'ଣ ମନ ପରିବର୍ତ୍ତନ କରନ୍ତି? ନୁହେଁ, ମାତ୍ର ଏହା ସେ କଲାପରି ଜଣାଯାଆନ୍ତି। ଜୁନସ କହିଥିଲେ, ଆଉ ଚାଳିଶ ଦିନ ଗତ ହେଲେ ନିନିବି ଉତ୍ପାଟିତ ହେବ, ଈଶ୍ୱର ଏହାକୁ ବିନାଶ କରିବାକୁ ଯାଉଅଛନ୍ତି। ମାତ୍ର ଈଶ୍ୱର ନିନିବିକୁ ବିନାଶ କଲେ ନାହିଁ, ତାହେଲେ ଈଶ୍ୱର କ'ଣ ତାହାଙ୍କର ବାକ୍ୟକୁ ଅନ୍ୟଥା କଲେ? ନୁହେଁ, ଈଶ୍ୱର ଆଜି, କାଲି ଓ ଚିରକାଳ ସମାନ ଅଟନ୍ତି। ନିନିବି ନଗର ନିମନ୍ତେ ଦୁଇଟି ପସନ୍ଦର ବିଷୟ ରଖାଯାଇଥିଲା। ଯଦି ସେମାନେ ତାହାଙ୍କର ବାକ୍ୟ ଗ୍ରହଣ କରିନଥାନ୍ତେ, ତାହେଲେ ସେମାନେ ବିନଷ୍ଟ ହୋଇଥାନ୍ତେ। ମାତ୍ର ସେମାନେ ଈଶ୍ୱରଙ୍କ ସମ୍ବାଦ ଗ୍ରହଣ କଲେ, ସେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ସେମାନଙ୍କର ଦୁଷ୍ଟତାରୁ ଫେରିଲେ। ଈଶ୍ୱର ବଦଳିଲେ ନାହିଁ, ସେ ସଦାସର୍ବଦା ଲୋକମାନଙ୍କୁ ଉଦ୍ଧାର କରିବେ ଯେତେବେଳେ ସେମାନେ ତାହାଙ୍କ ନିକଟକୁ ଫେରିଆସିବେ। ଯଦିଓ ଏହା ଈଶ୍ୱର ବଦଳିବା ପରି ଦେଖାଯାଏ, ମାତ୍ର ଏହା ପ୍ରକୃତରେ ନିନିବି ନଗର, ଯାହାକି ବଦଳି ଯାଇଥିଲା, ଆଉ ତାହା ହିଁ ଏହି ପୃଥିବୀରେ ଭିନ୍ନତା ସୃଷ୍ଟି କରେ। ପ୍ରିୟ ବନ୍ଧୁ, ଈଶ୍ୱର ତାହାଙ୍କର ପ୍ରତିଜ୍ଞାରେ ସ୍ଥିର। ସେ କେବେ ହେଲେ କୌଣସି ବିଷୟରେ ଭୁଲ କରନ୍ତି ନାହିଁ, କେବଳ ତାହାଙ୍କର ଯୋଜନାକୁ ବଦଳାନ୍ତି ନାହିଁ, କେବଳ ତାହାଙ୍କର ବାକ୍ୟ ଅନ୍ୟଥା ହୁଏ ନାହିଁ, କେବଳ ସେ ବଦଳି ଯାଆନ୍ତି ନାହିଁ। ମାତ୍ର ମନୁଷ୍ୟ ପାପୀ ଥିବାରୁ ତାହାକୁ ବଦଳିବାକୁ ହେବ, ତାହାକୁ ମନ ପରିବର୍ତ୍ତନ କରିବାକୁ ହେବ ଓ ଈଶ୍ୱରଙ୍କ ନିକଟକୁ ଫେରିବାକୁ ହେବ ଓ ନିଜର ପାପ ନିମନ୍ତେ ଅନୁତାପ କରି ଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରିବାକୁ ହେବ ଓ ବିଶ୍ୱାସ କରିବାକୁ ହେବ। ତାହେଲେ ସେ ଈଶ୍ୱରଙ୍କ ଅନୁଗ୍ରହ ତଥା ଦୟାର ଅଧିକାରୀ ହୋଇପାରିବ। ଈଶ୍ୱର ମନୁଷ୍ୟ ନିମନ୍ତେ ଦୁଇଟି ପସନ୍ଦର ବିଷୟ ରଖିଅଛନ୍ତି, ଗୋଟିଏ ଅନନ୍ତ ଜୀବନ ଓ ଅନ୍ୟଟି ଅନନ୍ତ ନରକ, ଗୋଟିଏ ଜୀବନର ପଥ ଓ ଅନ୍ୟଟି ମୃତ୍ୟୁର ପଥ। ସେ ଯଦି ପାପରୁ ଫେରି ଅନୁତାପ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବ, ତାହେଲେ ସେ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହୋଇପାରିବ। କିନ୍ତୁ ସେ ଯଦି ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ କରି ପାପରେ ଲିପ୍ତ ରହି ତାହାଙ୍କଠାରୁ ବିମୁଖ ହେବ, ତାହେଲେ ଅନନ୍ତ ନରକର ପଥରେ ଯାଇ ବିନଷ୍ଟ ହେବ। ତେଣୁକରି ପସନ୍ଦ କରିବା ହେଉଛି ଆପଣଙ୍କର। ଏଠାରେ ଆମେ ଦେଖୁଛୁ ଯେ ଈଶ୍ୱର ଯେ ଅପରିବର୍ତ୍ତନୀୟ, ଏହା ଆମମାନେ ପ୍ରତ୍ୟେକ ଜାଣୁ। ସେ କେବେ ହେଲେ ବଦଳି ଯାଆନ୍ତି ନାହିଁ, କେବଳ ସେ ଯାହା କହିଥାନ୍ତି ତହିଁରେ କେବେ ହେଲେ ପରିବର୍ତ୍ତନ ଘଟେ ନାହିଁ। ମାତ୍ର ଧର୍ମଶାସ୍ତ୍ର କହେ ଯେ ଈଶ୍ୱର ତାହାଙ୍କର ମନ ବଦଳାନ୍ତି ବା ଅନୁତାପ କରନ୍ତି। ତାହେଲେ ଏହାର ଅର୍ଥ କ'ଣ? ତାହେଲେ ଏଠାରେ ମୋହର କଥାକୁ ଭଲ ଭାବେ ଶୁଣନ୍ତୁ। ଈଶ୍ୱରଙ୍କ ବାକ୍ୟରେ କେତେକ ଭାବୋକ୍ତି ବ୍ୟବହାର କରାଯାଇଅଛି, ଯାହାକୁ କି ଈଶ୍ୱରଙ୍କ ପ୍ରତି ମାନବୀୟ ଆରୋପ ବୋଲି କୁହାଯାଏ। ତାହା ହେଉଛି ଯେ ମନୁଷ୍ୟର କେତେକ ଗୁଣ ରହିଅଛି ଯାହାକି ଈଶ୍ୱରଙ୍କ ପ୍ରତି ଆରୋପିତ ହୋଇଅଛି। ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ମନୁଷ୍ୟର କେତେକ ଶାରୀରିକ ଓ ମାନସିକ ଗୁଣଗୁଡ଼ିକ ଈଶ୍ୱରଙ୍କ ପ୍ରତି ଆରୋପ କରାଯାଇଅଛି। ପ୍ରଥମେ ଆମେ କେତେକ ଶାରୀରିକ ଗୁଣଗୁଡ଼ିକୁ ଲକ୍ଷ୍ୟ କରିବା, ଯାହାକି ଈଶ୍ୱରଙ୍କ ପ୍ରତି ଆରୋପ କରାଯାଇଅଛି। ଦ୍ୱିତୀୟ ବଂଶାବଳୀ 16 ପର୍ବର 9 ପଦରେ ଲେଖା ଅଛି, କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେ ତେଣେ ଦୌଡ଼ଇ। ତେବେ ତାହାର ଅର୍ଥ କ'ଣ? ଏହି ଯେ ମୋହର ଯେପରି ଚକ୍ଷୁ ରହିଅଛି, ଈଶ୍ୱରଙ୍କର ସେହିପରି ଚକ୍ଷୁ ରହିଅଛି ନୁହେଁ। ଈଶ୍ୱର ହେଉଛନ୍ତି ଆତ୍ମା, ଓ ଆମମାନଙ୍କର ଯେପରି ଚକ୍ଷୁ ରହିଅଛି, ଈଶ୍ୱରଙ୍କର ସେପରି ଚକ୍ଷୁ ନାହିଁ। ମାତ୍ର ଜଣେ ଯେ କି ଚକ୍ଷୁ ନିର୍ମାଣ କଲେ ସେ ଦେଖିପାରନ୍ତି, ଓ ସେ ଚକ୍ଷୁ ବିନା ମଧ୍ୟ ଦେଖିପାରନ୍ତି। ପ୍ରଭୁ ଜାଣନ୍ତି ଯେ ତାହା ମନୁଷ୍ୟକୁ ବୁଝିବା ନିମନ୍ତେ କଷ୍ଟକର ହେବ, ତେଣୁକରି ସେ କହିଲେ, ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେ ତେଣେ ଦୌଡ଼ଇ। ବର୍ତ୍ତମାନ ତାହା ମୁଁ ବୁଝିପାରୁଅଛି। ତାହାର ଅର୍ଥ ହେଉଛି ଯେ ଈଶ୍ୱର ପ୍ରତ୍ୟେକ ବିଷୟକୁ ଦେଖନ୍ତି। ତାହା ହିଁ ହେଉଛି ଈଶ୍ୱରଙ୍କ ପ୍ରତି ମାନବୀୟ ଆରୋପ, ଯେପରି ଆମେମାନେ ଈଶ୍ୱରଙ୍କ ବିଷୟ ନେଇ ବୁଝିବାକୁ ପାରୁ। ପବିତ୍ର ବାଇବଲ ମଧ୍ୟ ସଦାପ୍ରଭୁଙ୍କର ବାହୁ ଓ ସଦାପ୍ରଭୁଙ୍କର ହସ୍ତ ବିଷୟ ନେଇ ପ୍ରକାଶ କରେ। ତାହା ମୋହର ବୁଝିବା ନିମନ୍ତେ ବିଶେଷ ସହାୟକ। ମାତ୍ର ଜଣେ ଯେ କି ମୋହର ବାହୁ ଓ ମୋହର ହସ୍ତକୁ ନିର୍ମାଣ କଲେ, ତାହାଙ୍କର ମୋହର ପରି ବାହୁ ବା ହସ୍ତ ନାହିଁ, କାରଣ ଈଶ୍ୱର ହେଉଛନ୍ତି ଆତ୍ମା। ମାତ୍ର ଧର୍ମଶାସ୍ତ୍ର କହେ, ଆକାଶମଣ୍ଡଳ ପରମେଶ୍ୱରଙ୍କର ଗୌରବ ବର୍ଣ୍ଣନା କରେ, ଓ ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ, ଯାହାକି ଗୀତ ସଂହିତା 19 ପର୍ବର 1 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ତାହା ପ୍ରକୃତରେ ହସ୍ତକୃତ କର୍ମକୁ ବୁଝାଏ। ଜନ୍ ୱେସ୍ଲି ଏହାକୁ ଏହିପରି ଭାବେ ଉପସ୍ଥାପିତ କରନ୍ତି, ଈଶ୍ୱର ଆକାଶମଣ୍ଡଳ ପୃଥିବୀର ସୃଷ୍ଟି କଲେ, ମାତ୍ର ସେ ଏପରିକି ଅଧା ଚେଷ୍ଟା ମଧ୍ୟ କରିନଥିଲେ। କାରଣ ହସ୍ତକୃତ କର୍ମ ଏପରି ଏକ ବିଷୟ ଯାହାକୁ ଶିକ୍ଷା କରିବା ନିମନ୍ତେ ଅଧିକ ସମୟ ଲାଗିନଥାଏ ବା ଅଧିକ ସମୟ ଧରି ଅଭ୍ୟାସ କରିବାକୁ ପଡ଼ିନଥାଏ, କିମ୍ବା ଏଥିନିମନ୍ତେ ମାଂସପେଶୀର ସହାୟତା ନେବା ବିଶେଷ ଆବଶ୍ୟକ ହୋଇନଥାଏ। କିନ୍ତୁ ସେ ଯାହାହେଉନା କାହିଁକି, ଯିଶାୟ ଭବିଷ୍ୟତ ବକ୍ତା ଯେତେବେଳେ ଈଶ୍ୱରଙ୍କ ପରିତାଣ ଓ ତାହାଙ୍କର ଉଦ୍ଧାରର କାର୍ଯ୍ୟ ବିଷୟ ନେଇ ପ୍ରକାଶ କରନ୍ତି, ସେତେବେଳେ ସେ ଏହିପରି କହନ୍ତି, ଆମମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି, ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। ଯାହା ମୁଁ ପୂର୍ବରୁ ବୁଝିପାରୁନଥିଲି, ତାହା ମୁଁ ବର୍ତ୍ତମାନ ବୁଝିପାରୁଅଛି। ସମଗ୍ର ବିଶ୍ୱକୁ ସୃଷ୍ଟି କରିବା ନିମନ୍ତେ ତାହାଙ୍କୁ ଯେତେ କଷ୍ଟକର ହୋଇନଥିଲା, ମନୁଷ୍ୟକୁ ଉଦ୍ଧାର କରିବା ନିମନ୍ତେ ତାହାଙ୍କୁ ତାହା ଅପେକ୍ଷା ଯଥେଷ୍ଟ ଅଧିକ କିଛି କରିବାକୁ ପଡ଼ିଥିଲା ଓ କଷ୍ଟକର ହୋଇଥିଲା। ଏହି ସମସ୍ତ ଈଶ୍ୱରଙ୍କ ପ୍ରତି ମାନବୀୟ ଆରୋପର ଉଦାହରଣଗୁଡ଼ିକ, ଯାହାକି ମନୁଷ୍ୟର ଶାରୀରିକ ଗୁଣଗୁଡ଼ିକ ଈଶ୍ୱରଙ୍କ ପ୍ରତି ଆରୋପ କରାଯାଇଅଛି, ଯେପରିକି ଆମମାନେ ଈଶ୍ୱରଙ୍କର କାର୍ଯ୍ୟକୁ ବୁଝିବାକୁ ପାରୁ, ତା ନହେଲେ ଆମମାନେ ବୁଝିବା ନିମନ୍ତେ ସମର୍ଥ ହୋଇପାରିନଥାନ୍ତୁ। ଧର୍ମଶାସ୍ତ୍ର ମଧ୍ୟ ମନୁଷ୍ୟର କେତେକ ମାନସିକ ଗୁଣଗୁଡ଼ିକ ଈଶ୍ୱରଙ୍କ ପ୍ରତି ଆରୋପ କରେ। ଉଦାହରଣ ସ୍ୱରୂପେ ଏହା ସଦାପ୍ରଭୁଙ୍କର କ୍ରୋଧକୁ ପ୍ରକାଶ କରେ। ତେବେ ଈଶ୍ୱର କ'ଣ କ୍ରୋଧ କରନ୍ତି? ହଁ, ସେ ନିଶ୍ଚିତ ଭାବେ କ୍ରୋଧ କରନ୍ତି। ସେ ସଦାସର୍ବଦା ଦୁଷ୍ଟମାନଙ୍କ ପ୍ରତି କ୍ରୋଧ କରନ୍ତି। ଈଶ୍ୱର କ୍ରୋଧ କରିପାରନ୍ତି, ମାତ୍ର ତାହାଙ୍କର କ୍ରୋଧ ମୋର ବା ଆପଣଙ୍କର କ୍ରୋଧ କରିବା ପରି ନୁହେଁ। ଯେତେବେଳେ କେହି ଜଣେ ମୋ ବିଷୟରେ ଖରାପ କଥା କହେ, ସେତେବେଳେ ମୁଁ ତାହା ଶୁଣିବା କ୍ଷଣି ରାଗିଯାଏ, ମାତ୍ର ତାହା ଈଶ୍ୱରଙ୍କୁ ଆଦୌ ବିଚଳିତ କରିପାରେ ନା। ତାହାଙ୍କର କ୍ରୋଧ ଅଳ୍ପକେ ରାଗାନ୍ୱିତ ହୋଇଯିବା ପରି ନୁହେଁ, କିମ୍ବା ଚିଡ଼ା ପ୍ରକୃତିର ନୁହେଁ, ମାତ୍ର ତାହା ଏକ କ୍ରୋଧ ଯାହାକି ସମସ୍ତ ପ୍ରକାର ଦୁଷ୍ଟତା ଓ ପାପ ବିରୁଦ୍ଧରେ। ଧର୍ମଶାସ୍ତ୍ର ପ୍ରକାଶ କରେ ଯେ ଈଶ୍ୱର ପ୍ରେମ କରନ୍ତି, ଆଉ ତାହା କିଛି ବିଷୟ ଯାହାକି ମୁଁ ବୁଝିପାରେ। ପ୍ରକୃତରେ ଋତ ନାମକ ଏକ କ୍ଷୁଦ୍ର ପୁସ୍ତକରେ ଈଶ୍ୱର ମନୁଷ୍ୟର ସମ୍ପର୍କ ମଧ୍ୟ ଦେଇ ତାହାଙ୍କର ପ୍ରେମକୁ ମନୁଷ୍ୟ ନିକଟରେ ପ୍ରକାଶ କରିଅଛନ୍ତି, ଯାହାକି ପୁରୁଷ ସହିତ ସ୍ତ୍ରୀର ସମ୍ପର୍କ, ଜଣେ ସ୍ତ୍ରୀ ପ୍ରତି ଜଣେ ପୁରୁଷର ପ୍ରେମ, ଯାହାକି ଆମମାନଙ୍କ ପ୍ରତି ଈଶ୍ୱରଙ୍କ ପ୍ରେମର ଏକ ଛବି ପ୍ରଦାନ କରେ। ଆହୁରି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଖ୍ରୀଷ୍ଟଙ୍କର କନ୍ୟା ବୋଲି କୁହାଯାଏ ତାହା ଈଶ୍ୱରଙ୍କ ପ୍ରେମ ବିଷୟ ନେଇ କିଛି ପ୍ରକାଶ କରେ। ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି ଓ ଆପଣ ତାହାଙ୍କୁ ଆପଣଙ୍କୁ ପ୍ରେମ କରିବାରୁ ବଞ୍ଚିତ କରିପାରିବେ ନାହିଁ। ଏଠାରେ ମଧ୍ୟ ଏହି ଜୁନସ ପୁସ୍ତକରେ ଆମମାନଙ୍କର ଆଉ ଏକ ଉଦାହରଣ ରହିଅଛି, ଆଉ ତାହା ହେଉଛି ଈଶ୍ୱର ଅନୁତାପ ବା ମନ ପରିବର୍ତ୍ତନ କରନ୍ତି। ଅନୁତାପର ଅର୍ଥ ହେଉଛି ମନକୁ ବଦଳାଇବା ବା ମନ ପରିବର୍ତ୍ତନ କରିବା, ଆଉ ତାହା ହିଁ ହେଉଛି ଯାହାକି ଏହାର ଅର୍ଥ ଯେତେବେଳେ ଏହା ମୋ ପ୍ରତି ପ୍ରଯୁଜ୍ୟ ହୁଏ ବା ମୋ ପ୍ରତି ଲାଗୁ ହୁଏ। ଯେତେବେଳେ ମୁଁ ଅନୁତାପ କରେ ମୁଁ ମୋର ମନକୁ ପରିବର୍ତ୍ତନ କରେ। ମୁଁ କିଛି ଭୁଲ କଲି ଓ ମୁଁ ବର୍ତ୍ତମାନ ଦେଖିବାକୁ ପାରିଲି ଯେ ତାହା ଭୁଲ। ମୁଁ ଏହାଠାରୁ ବିମୁଖ ହୋଇ ଈଶ୍ୱରଙ୍କ ନିକଟକୁ ଗଲି ଓ ଏଥିନିମନ୍ତେ ତାହାଙ୍କ ନିକଟରେ କ୍ଷମା ମାଗିଲି ଓ ତାହାଙ୍କର ସପକ୍ଷ ହେଲି। କାରଣ ଆପଣ ପାପ ସ୍ୱୀକାର କରିବା ନିମନ୍ତେ ତାହାଙ୍କ ନିକଟକୁ ଆସିବାକୁ ହେବ ଓ ଆପଣଙ୍କ ପାପ ନିମନ୍ତେ ଈଶ୍ୱରଙ୍କ ସହିତ ଏକମତ ହେବାକୁ ହେବ। ମାତ୍ର ଈଶ୍ୱର ସେହିପରି ଅନୁତାପ କରନ୍ତି ନାହିଁ, କାରଣ ସେ କୌଣସି ଭୁଲ କରନ୍ତି ନାହିଁ କି ପାପ କରନ୍ତି ନାହିଁ, କେବଳ ତାହାଙ୍କ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ଘଟେ ନାହିଁ। ତାହାଙ୍କର ନିଷ୍ପତ୍ତି ସଦାସର୍ବଦା ସ୍ଥିର ଓ ଅପରିବର୍ତ୍ତନୀୟ। କିନ୍ତୁ ସେ ମନୁଷ୍ୟ ନିମନ୍ତେ ଦୁଇଟି ପସନ୍ଦର ବିଷୟ ରଖିଅଛନ୍ତି। ଯଦି ମନୁଷ୍ୟ ବିଶ୍ୱାସ କରି ବାଧ୍ୟ ହୁଏ ତାହେଲେ ସେ ଉଦ୍ଧାର ପ୍ରାପ୍ତ ହେବ, ନାହିଁ ଯଦି ଅବିଶ୍ୱାସ କରି ନିଜର ଅବାଧ୍ୟତାରେ କାଳକ୍ଷେପଣ କରେ ତାହେଲେ ବି ନଷ୍ଟ ହେବ। ଆମେ ମଧ୍ୟ ଏହି ନିନିବିର ଲୋକମାନଙ୍କ ଜୀବନରେ ଠିକ୍ ତାହା ହିଁ ଲକ୍ଷ୍ୟ କରୁ। ସେମାନେ ଯଦିଓ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବାକୁ ଯାଉଥିଲେ, ମାତ୍ର ସେମାନେ ସେହି ଦୁଷ୍ଟତାରୁ ଫେରି ଈଶ୍ୱରଙ୍କଠାରେ ବିଶ୍ୱାସ କରି ତାହାଙ୍କର ବାଧ୍ୟ ହେବାରୁ ଉଦ୍ଧାର ପ୍ରାପ୍ତ ହେଲେ। ତାହେଲେ କିଏ ପ୍ରକୃତରେ ବଦଳିଲେ, ଈଶ୍ୱର ନା ନିନିବିର ଲୋକମାନେ? ନିନିବିର ଲୋକମାନେ। ଈଶ୍ୱର ତାହାଙ୍କର ବିଚାର ବଦଳାଇ ନଥିଲେ, ମାତ୍ର ନିନିବିର ଲୋକମାନେ ନିଜର ଜୀବନକୁ ବଦଳାଇଥିଲେ। ସେମାନେ ମନ ପରିବର୍ତ୍ତନ କରିବା ହେତୁରୁ ଈଶ୍ୱରଙ୍କ ବିଚାରରୁ ରକ୍ଷା ପାଇଲେ। କିନ୍ତୁ ଏହି ସମସ୍ତ ଯେପରି ଆମମାନଙ୍କର ବୁଝିବା ନିମନ୍ତେ ସହଜ ହୁଏ ଓ ଆମେମାନେ ଈଶ୍ୱରଙ୍କ ଅଭିମତକୁ ସହଜରେ ବୁଝିପାରୁ, ଏଥିନିମନ୍ତେ ଏହିପରି ଉଲ୍ଲେଖ ହୋଇଅଛି, ଆଉ ତାହା ହିଁ ଜଗତ ମଧ୍ୟରେ ଏକ ଭିନ୍ନତା ସୃଷ୍ଟି କରେ। ଈଶ୍ୱରଙ୍କୁ ଅନୁତାପ କରିବାକୁ ପଡ଼େ ନାହିଁ, ମାତ୍ର ମନୁଷ୍ୟକୁ ଅନୁତାପ କରିବାକୁ ପଡ଼େ। ଓ ମନୁଷ୍ୟ ଯେତେବେଳେ ନିଜର ପାପରୁ ଫେରି ଖ୍ରୀଷ୍ଟଙ୍କ ଆଡ଼କୁ ଆସେ, ସେତେବେଳେ ଈଶ୍ୱର ଫେରି ତାହା ପ୍ରତି କୃପା ଦୃଷ୍ଟି କରନ୍ତି ଓ ତାହାକୁ ଉଦ୍ଧାର କରନ୍ତି, କାରଣ ସେ ସଦାସର୍ବଦା ମନୁଷ୍ୟକୁ ଉଦ୍ଧାର କରିବାକୁ ଚାହାନ୍ତି। ସେ ଚାହାନ୍ତି ନାହିଁ ମନୁଷ୍ୟ ପାପରେ ବିନଷ୍ଟ ହେଉ। କିନ୍ତୁ ଈଶ୍ୱର କେବେ ହେଲେ ବଦଳନ୍ତି ନାହିଁ, କିମ୍ବା ମନ ପରିବର୍ତ୍ତନ କରନ୍ତି ନାହିଁ, କିମ୍ବା ତାହାଙ୍କର ନିଷ୍ପତ୍ତିକୁ ବଦଳାଇ ଦିଅନ୍ତି ନାହିଁ। କିନ୍ତୁ ମନୁଷ୍ୟକୁ ବଦଳିବାକୁ ହୋଇଥାଏ, ମନୁଷ୍ୟକୁ ମନ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ପ୍ରିୟ ବନ୍ଧୁ, ସେଦିନ ନିନିବିର ଲୋକମାନେ ସେମାନଙ୍କର ଦୁଷ୍ଟତାରୁ ଫେରି ଈଶ୍ୱରଙ୍କଠାରେ ବିଶ୍ୱାସ କରି ତାହାଙ୍କର ବାଧ୍ୟ ହେବାରୁ ଈଶ୍ୱରଙ୍କ ବିଚାରରୁ ରକ୍ଷା ପାଇ ଅନୁଗ୍ରହର ଅଧୀନ ହେଲେ। ଆଉ ସେ ଆଜି ମଧ୍ୟ ଚାହାନ୍ତି ଆମମାନେ ଯେପରି ଦୁଷ୍ଟତାରୁ ଫେରି ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପ୍ରାପ୍ତ ହେଉ ଓ ଈଶ୍ୱରଙ୍କ ବିଚାରରୁ ରକ୍ଷା ପାଉ। ଆଜି କ'ଣ ଆମେ ନିଜର ଦୁଷ୍ଟତାରୁ ଫେରିବାକୁ ଚାହୁଁ କି? ତାହେଲେ ଆମମାନେ ଈଶ୍ୱରଙ୍କ ଦ୍ୱାରା ବିନଷ୍ଟ ନ ହୋଇ ରକ୍ଷାପ୍ରାପ୍ତ ହେବା। ଯଦି ନାହିଁ, ତାହେଲେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୋଇ ଅନନ୍ତ ନରକରେ ନିକ୍ଷିପ୍ତ ହେବା। ଈଶ୍ୱର ଆମମାନଙ୍କ ସମ୍ମୁଖରେ ଦୁଇଟି ପସନ୍ଦର ବିଷୟ ରଖିଅଛନ୍ତି, ଗୋଟିଏ ଅନନ୍ତ ଜୀବନ ଓ ଅନ୍ୟଟି ଅନନ୍ତ ନରକ। ମାତ୍ର ପସନ୍ଦ ଆପଣଙ୍କର, କିନ୍ତୁ ଆମେ ପ୍ରତ୍ୟେକ ସେହି ଅନନ୍ତ ଜୀବନ ଆଶା କରୁ। ଆମେ କେବେ ହେଲେ ଅନନ୍ତ ନରକ ଆଶା କରୁନା, ଆମେ ଅନନ୍ତ ଜୀବନ ଆଶା କରୁ ଏବଂ ଅନନ୍ତ ସୁଖ ଶାନ୍ତି ମଧ୍ୟ ଆଶା କରୁ। କିନ୍ତୁ ଏହା ଆମେ କେବଳ ପ୍ରଭୁଙ୍କଠାରେ ପାଇପାରିବା। ଯଦି ଆମେ ଏହି ଜଗତ ମଧ୍ୟରେ ଥାଉଁ ଥାଉଁ ଏହି ଜଗତର କ୍ଷଣିକ ସୁଖରେ ମାତି ପାପରେ ଯଦି ଲିପ୍ତ ନ ରହୁ, ମାତ୍ର ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ, ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରୁ, ତାହେଲେ ଆମମାନେ ନିଶ୍ଚିତ ଭାବରେ ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହୋଇପାରିବା, ଅନନ୍ତ ଜୀବନର ଅଧିକାରୀ ହୋଇପାରିବା। ପ୍ରିୟ ବନ୍ଧୁ, ଆମେ ଜାଣୁ ଏ ଜଗତରେ ଆମମାନଙ୍କର ଜୀବନ କ୍ଷଣସ୍ଥାୟୀ। ଆମମାନଙ୍କର ଜୀବନ 70 ବର୍ଷ ବା ବଳ ସକାଶୁ 80 ବର୍ଷ ହୁଏ। ମାତ୍ର ତାହା ମଧ୍ୟ ଦୁଃଖମୟ। ମାତ୍ର ଏହାପରେ ଆମମାନେ କେଉଁଠିକୁ ଯିବା? ଏହାପରେ ଆମମାନଙ୍କର ଏକ ବିଚାର ରହିଅଛି। ଯଦି ଆମେ ପ୍ରଭୁଙ୍କର ହୋଇ ବଞ୍ଚି ରହିଥିବା, ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିଥିବା, ଏହି କ୍ଷଣସ୍ଥାୟୀ ଜଗତ ମଧ୍ୟରେ ଯଦି ଆମମାନେ ତାହାଙ୍କ ନିମନ୍ତେ ସାକ୍ଷୀ ହୋଇଥିବା, ତାହାଙ୍କର ପଦାଙ୍କ ଅନୁସରଣ କରିଥିବା, ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରିଥିବା, ତାହେଲେ ଆମମାନେ ସେହି ଅନନ୍ତ ଜୀବନ ପ୍ରାପ୍ତ ହେବା, ସେହି ଅନନ୍ତ ଜୀବନରେ ପ୍ରବେଶ କରିବା। ନାହିଁ ଯଦି ଆମମାନେ ପାପରେ ଲିପ୍ତ ରହି ଏହି ଜଗତର କ୍ଷଣିକ ସୁଖ ଆନନ୍ଦରେ ମାତି ରହିଥିବା, ତାହେଲେ ଆମମାନେ ସେହି ଅନନ୍ତ ନରକ ମଧ୍ୟକୁ ଯିବା, ଯେଉଁ ସ୍ଥାନରେ କି ସେହି ଅନନ୍ତ ନରକ ଯନ୍ତ୍ରଣା ସବୁବେଳ ପାଇଁ, ସବୁ ସମୟ ପାଇଁ ଆମମାନଙ୍କୁ ଭୋଗିବାକୁ ହେବ। ଆମମାନେ ସେ ସ୍ଥାନରେ ମରିବା ନାହିଁ, ମାତ୍ର ଅନନ୍ତ କାଳ ନରକ ଯନ୍ତ୍ରଣା ଭୋଗ କରିବା। ଆମମାନେ ମୃତ୍ୟୁ ଚାହିଁଲେ ମଧ୍ୟ ମୃତ୍ୟୁ ଆମମାନଙ୍କ ମଧ୍ୟକୁ ଆସିବ ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆମମାନେ କେଉଁ ଜୀବନ ଆଶା କରୁ? ସେହି ଅନନ୍ତ ଜୀବନ ଆଶା କରୁ, ନା ଅନନ୍ତ ନରକ ଆଶା କରୁ, ବା ସେହି ଅନନ୍ତ ମୃତ୍ୟୁକୁ ଆଶା କରୁ? ହଁ, ଏହି ଜଗତ ମଧ୍ୟରେ ଆମମାନଙ୍କର ମୃତ୍ୟୁ ସୁନିଶ୍ଚିତ, ମାତ୍ର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ମୃତ୍ୟୁ ଅନ୍ତ ନୁହେଁ, ମାତ୍ର ଏହା ଅନନ୍ତକୁ ଯିବାର ଏକ ଅନୁଭୂତି, ଏକ ବିଜୟୀ ଯାତ୍ରା, ଏକ ଆନନ୍ଦ ଓ ସୁଖର ଯାତ୍ରା। ହଁ, ଆମେ କି ପ୍ରକାର ପାଇପାରିବା ଯଦି ଆମେ ଏହି ଜଗତରେ ଥାଉଁ ଥାଉଁ ପ୍ରଭୁଙ୍କର ହୋଇ ରହିଥିବା? ପ୍ରଭୁ ପ୍ରତ୍ୟେକଙ୍କୁ ସେହିପରି ଏକ ଅନୁତାପର ଜୀବନ ଦାନ କରନ୍ତୁ, ଏକ ମନ ପରିବର୍ତ୍ତନ ଜୀବନ ଦାନ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমি জনাত। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, odia.ttb@radio882.com। তেবে আজি পাই এইখানে রাখুছু। নমস্কার।